ആകാശവാണി. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ଦେଶର ତିନି ପ୍ରତିରକ୍ଷା ବାହିନୀର ମିଳିତ ପଦକ୍ଷେପ ଦ୍ୱାରା ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା କହିଲେ ପ୍ରଧାନମନ୍ତ୍ରୀ. ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିବସ. ବିଶ୍ୱବ୍ୟାଙ୍କ ସହ 3 ବିଲିୟନ୍ ଆମେରିକୀୟ ଡଲାରର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ଏସୀୟ ଉନ୍ନୟନ ବ୍ୟାଙ୍କ. ବଲିଭିଆର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମଧ୍ୟମପନ୍ଥୀ ସିନେଟର ରୋଡ୍ରିଗୋ ପାଜ୍. ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତିନି ପ୍ରତିରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା. ଗୋଆ ଏବଂ କରୱାର ଉପକୂଳରେ ଆଇଏନ୍ଏସ୍ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହିତ ଆଜି ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଆଇଏନ୍ଏସ୍ ବିକ୍ରାନ୍ତ ହେଉଛି ଆତ୍ମନିର୍ଭର ଏବଂ ମେଡ୍ ଇନ୍ ଇଣ୍ଡିଆର ଏକ ଉତ୍କୃଷ୍ଟ ଉଦାହରଣ. ସରକାର ପ୍ରତ୍ୟେକ ଆହ୍ୱାନର ମୁକାବିଲା ତଥା ସ୍ଥିରତା ବଜାୟ ରଖିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି.
ଦେଶକୁ ସ୍ୱଦେଶୀ ଆଇଏନ୍ଏସ୍ ବିକ୍ରାନ୍ତ ମିଲା ଥା ଉସୀ ଦିନ ଭାରତୀୟ ନୌସେନା ନେ ଗୁଲାମୀ କେ ଏକ ବଡେ ପ୍ରତୀକ ଚିହ୍ନ କା ତ୍ୟାଗ କରିଦିଆ। ହମାରୀ ନେଭୀ ନେ ଛତ୍ରପତି ଶିବାଜୀ ମହାରାଜ କି ପ୍ରେରଣା ସେ ନୟା ଧ୍ୱଜ ଅପନାୟା ଥା। ହମାରା ଆଇଏନ୍ଏସ୍ ବିକ୍ରାନ୍ତ ଆଜ ଆତ୍ମନିର୍ଭର ଭାରତ ଔର ମେଡ୍ ଇନ୍ ଇଣ୍ଡିଆ କା ବହୁତ ବଡା ପ୍ରତୀକ ହେ।
ନୌସେନା କର୍ମଚାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କ ସହିତ ଦୀପାବଳି ପାଳନ କରୁଥିବାରୁ ସେ ଗର୍ବିତ। ସମୁଦ୍ର ଜଳରେ ସୂର୍ଯ୍ୟକିରଣର ଆଲୋକ ସାହସୀ ସୈନିକଙ୍କ ଦ୍ୱାରା ଜଳୁଥିବା ଦୀପାବଳିର ଦୀପ ସଦୃଶ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସୁରକ୍ଷା ବାହିନୀର ସାହସ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ଦେଶରୁ ମାଓ ଆତଙ୍କବାଦକୁ ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ମିଳିଛି।
2014 से पहले देश के करीब 125 जिले माओवादी हिंसा की चपेट में थे और अब 125 से घट करके सिर्फ 11 रह गई है। 11 और 11 में भी जिसको थोड़ा अभी भी उनका प्रभाव नजर आ रहा है वो संख्या तो सिर्फ 3 जिले बचे हैं। 100 से ज्यादा जिले माओवादी आतंक से पूरी तरह आजाद होकर पहली बार खुली हवा में सांस ले रहे हैं। शानदार दिवाली इस बार मना रहे।
ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବର୍ଷ ଶ୍ରୀ ମୋଦି ଲଦାଖର ସିଆଚେନ୍ ହିମବାହ ଅଞ୍ଚଳରେ ସୈନିକଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଗତବର୍ଷ ସେ ସର୍କ୍ରିକ୍ରେ ନିୟୋଜିତ ସୈନିକଙ୍କ ସହ ଦୀପାବଳି ପାଳନ କରିବା ସହ ସୀମା ସୁରକ୍ଷା କର୍ମଚାରୀଙ୍କ ସହ ଦୀପାବଳି ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହେଉଛି। ଏପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 1066 ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭାର ମୋଟ 243 ଆସନ ମଧ୍ୟରୁ ଆସନ୍ତା ମାସ 11 ତାରିଖରେ 20 ଜିଲ୍ଲାର 122 ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ମାସ 6 ତାରିଖରେ ଏହି ପର୍ଯ୍ୟାୟ ପାଇଁ 18 ଜିଲ୍ଲାର 121 ଆସନରେ ମତଗ୍ରହଣ କରାଯିବ। ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ 1375 ଜଣଙ୍କ ନାମାଙ୍କନ ପତ୍ର ବୈଧ ଘୋଷଣା କରାଯାଇଛି। ସେଥିମଧ୍ୟରେ 147 ଜଣ ମହିଳା ଏବଂ 1248 ଜଣ ପୁରୁଷ ପ୍ରାର୍ଥୀ ରହିଛନ୍ତି। ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କଂଗ୍ରେସ 6 ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ଗତ ସନ୍ଧ୍ୟାରେ ପ୍ରକାଶ କରିଛି। ଆର୍ଜେଡି ପ୍ରାର୍ଥୀ ରିଷି ମିଶ୍ର ପାରସ୍ପରିକ ବୁଝାମଣା ଆଧାରରେ ଦରଭଙ୍ଗାର ଜାଲେ ବିଧାନସଭା ଆସନରୁ କଂଗ୍ରେସ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାକୁ ମିଶାଇ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ସଂଖ୍ୟା 60 ପହଞ୍ଚିଛି। ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡି ପକ୍ଷରୁ ମଧ୍ୟ ଆଜି 143 ଜଣଙ୍କର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିହାରରେ ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରଠାରୁ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା, ପେଟ୍ରୋଲିଂ ୟୁନିଟ୍ ଏବଂ ଯାଞ୍ଚ ଦଳ ପକ୍ଷରୁ 23,41,00,000 ଟଙ୍କାରୁ ଅଧିକ ମୂଲ୍ୟର ମଦ ଏବଂ ପ୍ରାୟ 17 ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଖାଯାଇଥିବା 4,19,00,000 ନଗଦ ଟଙ୍କା ସହ 43,13,00,000 ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏସିଆ ଉନ୍ନୟନ ବ୍ୟାଙ୍କ ଏଡିବି ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଋଣ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ବିଶ୍ୱବ୍ୟାଙ୍କ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। 3 ବିଲିୟନ ଆମେରିକୀୟ ଡଲାରର ସାର୍ବଭୌମ ଏକ୍ସପୋଜ୍ ଏକ୍ସଚେଞ୍ଜ ଆଧାରିତ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଏଡିବି କହିଛି, ବିଶ୍ୱବ୍ୟାଙ୍କ ସହିତ ପ୍ରଥମଥର ପାଇଁ ଏହିଭଳି ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି। ଅନ୍ୟାନ୍ୟ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ସହିତ ରହିଥିବା ଚୁକ୍ତିପତ୍ରକୁ ମିଶାଇ ଏହା ହେଉଛି ଏଡିବିର ଷଷ୍ଠତମ ଚୁକ୍ତିପତ୍ର। ଏଡିବିର ଆର୍ଥିକ ଏବଂ ବିପର୍ଯ୍ୟୟ ପରିଚାଳନା ଉପାଧ୍ୟକ୍ଷ ରୋବର୍ଟା ଟାସେଲି କହିଛନ୍ତି, ବିଶ୍ୱବ୍ୟାଙ୍କ ସହ ଏହି ଚୁକ୍ତିନାମା ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ମିଳିତ ଭାବେ କାମ କରିବା ଏବଂ ଆହ୍ୱାନର ମୁକାବିଲା ଦିଗରେ ରହିଥିବା ପରିସରକୁ ବ୍ୟାପକ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଏବଂ ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ଜିଏସ୍ଟି ବଚତ ଉତ୍ସବ ସମାଜର ସବୁ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ଦେଶର ରିଏଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସୁଦୃଢ଼ କରିବାରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ସିମେଣ୍ଟ ଉପରେ ଟିକସ ହାର 28%-18% ହ୍ରାସ ପାଇଛି, ଫଳରେ ଆବାସ ଏବଂ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣର ଖର୍ଚ୍ଚ ହ୍ରାସ ପାଉଥିବା ଜଣାପଡ଼ିଛି। ମାର୍ବଲ ଏବଂ ଗ୍ରାନାଇଟ୍ ବ୍ଲକ ଉପରେ ମଧ୍ୟ ଜିଏସ୍ଟି 12%-5% ହ୍ରାସ କରାଯିବା ଫଳରେ ସାଧାରଣ ନାଗରିକ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ର ଏହାର ଲାଭାଂଶ ପାଉଛନ୍ତି। ଇଟା ଏବଂ ବାଲି ସହିତ ଅନ୍ୟ କେତେକ ସାମଗ୍ରୀ ଉପରେ ଜିଏସ୍ଟି 12%-5% ହ୍ରାସ ପାଇବା ଫଳରେ କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଜିଏସ୍ଟି ସଂସ୍କାର ଆବାସ ଏବଂ ଭିତ୍ତିଭୂମି ବିକାଶକୁ ଅଧିକ ସୁଲଭ କରିଛି। ବଲିଭିଆର ରାଷ୍ଟ୍ରପତି ନିର୍ବାଚନରେ ଜଣେ ମଧ୍ୟମପନ୍ଥୀ ସିନେଟର ରେଡ୍ରିକୋ ପାଜ୍ ବିଜୟୀ ହୋଇଛନ୍ତି। ଦେଶର ନିମ୍ନଗାମୀ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ଗତ 2 ଦଶନ୍ଧି ଧରି ରହିଥିବା ବାମପନ୍ଥୀ ଶାସନର ଅନ୍ତ ଘଟିଛି। ଶ୍ରୀ ପାଜ୍ ତାଙ୍କର ରକ୍ଷଣଶୀଳ ପ୍ରତିଦ୍ୱନ୍ଦ୍ୱୀ ଜଜ୍ ଟୁଡୋ କୁଇରୋଗାଙ୍କୁ ପରାସ୍ତ କରିଛନ୍ତି। ବଲିଭିଆର ନିର୍ବାଚନ ଟ୍ରିବ୍ୟୁନାଲ୍ ଦେଇଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ଶ୍ରୀ ପାଜ୍ 54.5% ଭୋଟ୍ ପାଇଥିବା ବେଳେ କୁଇରୋଗା 45.5% ଭୋଟ୍ ପାଇଛନ୍ତି। ତେବେ ଦେଶର ସଂସଦରେ ଶ୍ରୀ ପାଜ୍ଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିବାରୁ କ୍ଷମତା ହାସଲ ଲାଗି ତାଙ୍କୁ ଅନ୍ୟ ଦଳ ସହ ମେଣ୍ଟ ଗଠନ କରିବାକୁ ପଡ଼ିବ। ଆସନ୍ତା ମାସ 8 ତାରିଖରେ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀ ପାଜ୍ କାର୍ଯ୍ୟଭାର ଗ୍ରହଣ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଜିଏସ୍ଟି ବଚତ ଉତ୍ସବ ସମସ୍ତଙ୍କ ପାଇଁ ଲାଭ ଏବଂ ଅର୍ଥନୀତିକୁ ପ୍ରୋହାହନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଅର୍ଥନୀତି ବିଶେଷଜ୍ଞ ଡକ୍ଟର ଅମନ ଅଗ୍ରୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 2331-4444-2331-0481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ନଭୀ ମୁମ୍ବାଇର ଡକ୍ଟର ଡି ୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀରେ ଭାରତୀୟ ସମୟ ଅପରାହ୍ନ 3:00ରେ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 4 ରନ୍ରେ ଭାରତକୁ ପରାସ୍ତ କରିଥିଲା। ଏହି ବିଜୟ ଫଳରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ସେମିଫାଇନାଲ୍ରେ ସ୍ଥାନ ପାଇବା ଲାଗି ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶକୁ ଭାରତ ପରାସ୍ତ କରିବାକୁ ପଡ଼ିବ। ପାଣିପାଗ କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମାହେ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ଲାକ୍ଷାଦ୍ୱୀପ ଏବଂ କରୈକଲାଠାରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡ଼ା, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ତେଲେଙ୍ଗାନାରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର 3 ପ୍ରତିରକ୍ଷା ବାହିନୀର ମିଳିତ ପଦକ୍ଷେପ ଦ୍ୱାରା ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା, କହିଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିବସ। ବିଶ୍ୱବ୍ୟାଙ୍କ ସହ 3 ବିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ଏସୀୟ ଉନ୍ନୟନ ବ୍ୟାଙ୍କ ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।